ଓମ୍ ଶାନ୍ତି। 13/10/2025 ର ପ୍ରାତଃ ମୁରଲି। ଆଜି ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମକୁ ଦେବତା ହେବାର ଅଛି, ସେଥିପାଇଁ ମାୟାର ଅବଗୁଣଗୁଡ଼ିକୁ ତ୍ୟାଗ କର। ରାଗିବା, ମାଡ଼ ମାରିବା, ହଇରାଣ କରିବା, ଖରାପ କାମ କରିବା, ଚୋରି ଆଦି କରିବା, ଏସବୁ ମହାପାପ ଅଟେ। ପ୍ରଶ୍ନ, ଏହି ଜ୍ଞାନରେ କେଉଁ ସନ୍ତାନମାନେ ତୀକ୍ଷ୍ଣ ବା ବୁଦ୍ଧିବାନ ହୋଇପାରିବେ, କେଉଁମାନଙ୍କର କ୍ଷତି ହେଉଛି? ଉତ୍ତର, ଯେଉଁମାନଙ୍କୁ ନିଜର ହିସାବ ରଖିବା ଅର୍ଥାତ୍ ଚାର୍ଟ ରଖିବା ଜଣା ଅଛି, ସେମାନେ ଏହି ଜ୍ଞାନରେ ବହୁତ ତୀବ୍ର ଗତିରେ ଆଗକୁ ଯାଇପାରିବେ। ଯେଉଁମାନେ ଦେହି ଅଭିମାନୀ ହୋଇ ରହୁନାହାନ୍ତି, ସେହିମାନଙ୍କର ହିଁ କ୍ଷତି ହେଉଛି। ବାବା କହୁଛନ୍ତି, ବେପାରୀମାନଙ୍କର ହିସାବ ରଖିବାର ଅଭ୍ୟାସ ଥାଏ, ସେମାନେ ଏଠାରେ ମଧ୍ୟ ଶୀଘ୍ର ଶୀଘ୍ର ଆଗକୁ ବଢ଼ିପାରିବେ। ଗୀତ, ମୁଖଡ଼ା ଦେଖିଲେ ପ୍ରାଣୀ। ଓମ୍ ଶାନ୍ତି। ଆତ୍ମିକ ପାଠଧାରୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି, କାହିଁକି ନା ବେହଦର ନାଟକରେ ଆତ୍ମା ହିଁ ପାଠ କରୁଛି। ନାଟକ ମନୁଷ୍ୟମାନଙ୍କର ଅଟେ ନା? ବର୍ତ୍ତମାନ ପିଲାମାନେ ପୁରୁଷାର୍ଥ କରୁଛନ୍ତି, ଯଦିଓ ବେଦ ଶାସ୍ତ୍ର ପଢ଼ୁଛନ୍ତି, ଶିବଙ୍କର ପୂଜା କରୁଛନ୍ତି, କିନ୍ତୁ ବାବା କହୁଛନ୍ତି, ଏହାଦ୍ୱାରା ମୋତେ କେହି ପ୍ରାପ୍ତ କରିପାରିବେ ନାହିଁ। କାହିଁକି ନା ଭକ୍ତି ହେଉଛି ପତନର କଳା, ଜ୍ଞାନ ଦ୍ୱାରା ସଦ୍ଗତି ହେଉଛି। ତେବେ ନିଶ୍ଚୟ କାହା ଦ୍ୱାରା ତଳକୁ ଓହ୍ଲାଉଥିବେ ମଧ୍ୟ, ଏହା ଏକ ଖେଳ ଅଟେ। ଏହି ଖେଳକୁ କେହି ବି ଜାଣିନାହାନ୍ତି। ଶିବଲିଙ୍ଗକୁ ପୂଜା କଲେ ମଧ୍ୟ ତାଙ୍କୁ ବ୍ରହ୍ମ କୁହାଯିବ ନାହିଁ। ତେବେ ସେ କିଏ ଯାହାଙ୍କୁ ପୂଜା କରୁଛନ୍ତି? ତାଙ୍କୁ ମଧ୍ୟ ଈଶ୍ୱର ଭାବେ ପୂଜା କରୁଛନ୍ତି। ତୁମେ ଯେତେବେଳେ ପ୍ରଥମେ ଭକ୍ତି ଆରମ୍ଭ କରୁଛ, ସେତେବେଳେ ହୀରାର ଶିବଲିଙ୍ଗ ତିଆରି କରୁଥିଲ, ଏବେ ତ ଗରିବ ହୋଇଯାଇଥିବାରୁ ପଥରର ଲିଙ୍ଗ ତିଆରି କରୁଛନ୍ତି। ହୀରାର ଲିଙ୍ଗ ସେ ସମୟରେ 4-5 ହଜାରର ହୋଇଥିବ, ବର୍ତ୍ତମାନ ତ ତାର ଦାମ 5-7 ଲକ୍ଷ ହେବ। ଏପରି ହୀରା ଏବେ ବହୁତ ମୁସ୍କିଲରେ ବାହାରୁଛି। ପଥର ବୁଦ୍ଧି ହୋଇଯାଇଛନ୍ତି, ତେଣୁ ଜ୍ଞାନ ବିନା ପୂଜା ମଧ୍ୟ ପଥରର କରୁଛନ୍ତି। ଜ୍ଞାନ ଥିବା ସମୟରେ ତୁମେ ପୂଜା କରୁନାହଁ, ଏବେ ଚୈତନ୍ୟରେ ସମ୍ମୁଖରେ ଅଛନ୍ତି ଏବଂ ତାଙ୍କୁ ହିଁ ତୁମେମାନେ ସ୍ମରଣ କରୁଛ। ତୁମେମାନେ ଜାଣିଛ ଯେ ସ୍ମରଣ ଦ୍ୱାରା ବିକର୍ମ ବିନାଶ ହେବ। ଗୀତରେ ମଧ୍ୟ କହୁଛନ୍ତି, ହେ ସନ୍ତାନମାନେ, ଆତ୍ମାକୁ ପ୍ରାଣୀ ବୋଲି କୁହାଯାଉଛି, ପ୍ରାଣ ବାହାରିଗଲେ ଶରୀର ମୋର୍ଦ୍ଦାର ହୋଇଯାଇଥାଏ, ଆତ୍ମା ବାହାରି ଯାଇଥାଏ। ଆତ୍ମା ହେଉଛି ଅବିନାଶୀ, ଶରୀରରେ ଆତ୍ମା ପ୍ରବେଶ କରିବା ପରେ ଚୈତନ୍ୟ ହେଉଛି। ବାବା କହୁଛନ୍ତି, ହେ ଆତ୍ମାମାନେ, ନିଜକୁ ଯାଞ୍ଚ କର, ମୁଁ କେତେ ଦୈବୀ ଗୁଣର ଧାରଣା କରିଛି, କୌଣସି ବିକାର ନାହିଁ ତ, ଚୋରି ଆଦିର କୌଣସି ଆସୁରୀ ଗୁଣ ତ ମୋ ଭିତରେ ନାହିଁ ନା? ଆସୁରୀ କର୍ମ କଲେ ପୁଣି ତଳକୁ ଖସିଯିବ, ତେବେ ଉଚ୍ଚ ପଦ ପାଇପାରିବ ନାହିଁ, ତେଣୁ ଖରାପ ଅଭ୍ୟାସକୁ ଛାଡ଼ିବା ଜରୁରୀ ଅଟେ। ଦେବତାମାନେ କେବେ କାହା ଉପରେ କ୍ରୋଧ କରି ନଥାନ୍ତି। ଏଠାରେ ଅସୁରମାନଙ୍କ ଦ୍ୱାରା କେତେ ମାଡ଼ ଖାଉଛନ୍ତି, କାହିଁକି ନା ତୁମେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ, ତେଣୁ ମାୟା କେତେ ଶତ୍ରୁ ହୋଇଯାଉଛି, ମାୟାର ଅବଗୁଣ କାମ କରୁଛି। ମାରିବା, ହଇରାଣ କରିବା, ଖରାପ କାମ କରିବା, ଏସବୁ ପାପ ଅଟେ। ତୁମ ପିଲାମାନଙ୍କୁ ତ ବହୁତ ଶୁଦ୍ଧ ରହିବାକୁ ହେବ, ଚୋରି ଆଦି କରିବା ତ ବଡ଼ ପାପ ଅଟେ। ବାବାଙ୍କ ସହିତ ତୁମେ ପ୍ରତିଜ୍ଞା କରି ଆସିଛ, ବାବା ମୋର ତ କେବଳ ଆପଣ ହିଁ ଅଛନ୍ତି, ଦ୍ୱିତୀୟ କେହି ହେଲେ ନାହାନ୍ତି, ମୁଁ ଆପଣଙ୍କୁ ହିଁ ମନେ ପକାଇବି। ଭକ୍ତି ମାର୍ଗରେ ଯଦିଓ ଗାୟନ କରୁଛନ୍ତି, କିନ୍ତୁ ସେମାନଙ୍କୁ ଜଣା ନାହିଁ ଯେ ସ୍ମରଣ ଦ୍ୱାରା କ'ଣ ହେଉଛି, ସେମାନେ ତ ବାବାଙ୍କୁ ଜାଣି ହିଁ ନାହାନ୍ତି। ଗୋଟିଏ ପାର୍ଶ୍ୱରେ ନାମ ରୂପରୁ ଅଲଗା କହି ଅନ୍ୟ ପାର୍ଶ୍ୱରେ ଲିଙ୍ଗର ପୂଜା କରୁଛନ୍ତି। ଏହି କଥାକୁ ତୁମକୁ ଭଲ ଭାବରେ ବୁଝି ପୁଣି ବୁଝାଇବା ଉଚିତ। ବାବା କହୁଛନ୍ତି, ବିଚାର କର, ଯେ ମହାନ ଆତ୍ମା କାହାକୁ କୁହାଯାଉଛି? ଶ୍ରୀକୃଷ୍ଣ ଯିଏକି ଛୋଟ ପିଲା ସ୍ୱର୍ଗର ରାଜକୁମାର, ସେ ମହାତ୍ମା ଅଟନ୍ତି ଅଥବା ଆଜିକାଲିର କଳିଯୁଗୀ ମନୁଷ୍ୟ? ସେ ବିକାର ଦ୍ୱାରା ଜନ୍ମ ହେଉନାହାନ୍ତି ନା? ତାହା ନିର୍ବିକାରୀ, ଏହା ବିକାରୀ ଦୁନିଆ ଅଟେ। ନିର୍ବିକାରୀଙ୍କୁ ବହୁତ ଉପାଧି ଦିଆଯାଇପାରିବ, ବିକାରୀର ଉପାଧି କ'ଣ? ଏକମାତ୍ର ବାବା ହିଁ ଶ୍ରେଷ୍ଠାଚାରୀ କରାଉଛନ୍ତି, ସେ ସବୁଠାରୁ ଉଚ୍ଚ, ଆଉ ସବୁ ମନୁଷ୍ୟ ହେଉଛନ୍ତି ପାଠଧାରୀ। ତେଣୁ ପାଠ ନିଶ୍ଚୟ କରିବାକୁ ହିଁ ପଡ଼ିବ। ସତ୍ୟଯୁଗ ହେଲା ଶ୍ରେଷ୍ଠ ମନୁଷ୍ୟମାନଙ୍କ ଦୁନିଆ, ସେଠାରେ ଜୀବଜନ୍ତୁ ଆଦି ସବୁ ଶ୍ରେଷ୍ଠ ହେବେ, ସେଠାରେ ମାୟା ରାବଣ ହିଁ ରହିବ ନାହିଁ। ସତ୍ୟଯୁଗରେ ଏଭଳି କୌଣସି ତମୋଗୁଣୀ ଜୀବଜନ୍ତୁ ରହିବେ ନାହିଁ। ସତ୍ୟଯୁଗରେ ତ ବିକାରର ନାମ ହିଁ ନଥାଏ, ପୁଣି ସେଠାରେ କିପରି ପିଲା ଜନ୍ମ ହେବେ? ଏକଥା ତ ତୁମେ ପିଲାମାନେ ଜାଣିଛ, ସେଠାରେ ବିକାର ନଥାଏ, ତାହା ହେଉଛି ଯୋଗବଳ। ବାବା କହୁଛନ୍ତି ତୁମମାନଙ୍କୁ ଦେବତା କରୁଛି, ତେଣୁ ନିଜର ପୁରା ଯାଞ୍ଚ କର। ବିନା ପରିଶ୍ରମରେ ବିଶ୍ୱର ମାଲିକ କ'ଣ ହୋଇପାରିବ କି? ଯେପରି ତୁମର ଆତ୍ମା ବିନ୍ଦୁ, ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ। କେହି କେହି କହୁଛନ୍ତି ଆମେ ଦେଖିବୁ, ବାବା କହୁଛନ୍ତି ଦେଖିବା ବାଲାଙ୍କର ତ ତୁମେ ବହୁତ ପୂଜା କରିଛ, ଫାଇଦା କିଛି ହେଲା ନାହିଁ। ଏବେ ଯଥାର୍ଥ ଭାବେ ମୁଁ ତୁମକୁ ବୁଝାଉଛି, ମୋ ଠାରେ ସମସ୍ତ ପାଠ ଭରି ରହିଛି, ମୁଁ ସୁପ୍ରିମ ସୋଲ, ସୁପ୍ରିମ ଫାଦର ଅଟେ ନା। କୌଣସି ବି ସନ୍ତାନ ନିଜର ଲୌକିକ ପିତାଙ୍କୁ ଏପରି କହିବେ ନାହିଁ। କେବଳ ଜଣଙ୍କୁ ହିଁ ସୁପ୍ରିମ ଫାଦର କୁହାଯାଉଛି, ସନ୍ନ୍ୟାସୀମାନଙ୍କର ତ ସନ୍ତାନ ନାହାନ୍ତି, ଯିଏକି ବାପା ବୋଲି କହିବେ। ଇଏ ସମସ୍ତ ଆତ୍ମାମାନଙ୍କର ପିତା, ଯିଏକି ବର୍ଷା ଦେଉଛନ୍ତି, ସେମାନଙ୍କର କୌଣସି ଗୃହସ୍ଥ ଆଶ୍ରମ ତ ନୁହେଁ। ବାବା ବସି ବୁଝାଉଛନ୍ତି ତୁମେ ହିଁ 84 ଜନ୍ମ ଭୋଗ କରିଛ, ପ୍ରଥମେ ପ୍ରଥମେ ତୁମେ ସତପ୍ରଧାନ ଥିଲ, ପୁଣି ତଳକୁ ଖସି ଆସିଛ, ଏବେ କ'ଣ କେହି ନିଜକୁ ସୁପ୍ରିମ କହିପାରିବେ କି? ଏବେ ତ ନିଚ ବୋଲି ଭାବୁଛନ୍ତି। ବାବା ବାରମ୍ବାର ବୁଝାଉଛନ୍ତି ମୂଳ କଥା ହେଉଛି ନିଜ ଭିତରକୁ ଦେଖ, ଯେ ଆମ ପାଖରେ କୌଣସି ବିକାର ନାହିଁ ତ। ପ୍ରତିଦିନ ରାତ୍ରିରେ ନିଜର ହିସାବ ବାହାର କର, ବ୍ୟାପାରୀମାନେ ସବୁବେଳେ ତାଙ୍କର ହିସାବ ନିକାଶ ବାହାର କରିଥାନ୍ତି, ସରକାରୀ କର୍ମଚାରୀ ହିସାବ ନିକାଶ ବାହାର କରିପାରିବେ ନାହିଁ, ତାଙ୍କୁ ତ ନିର୍ଦ୍ଧାର୍ଯ୍ୟ ଦରମା ମିଳିଥାଏ। ଏହି ଜ୍ଞାନ ମାର୍ଗରେ ମଧ୍ୟ ବ୍ୟାପାରୀମାନେ ବହୁତ ଆଗକୁ ଯାଉଛନ୍ତି, ପାଠୁଆ ଅଫିସରମାନେ ଏତେ ନୁହେଁ। ବ୍ୟାପାରରେ ତ ଆଜି 50 କାଲି 60 ରୋଜଗାର କରିବେ, କେବେ କେବେ କ୍ଷତି ମଧ୍ୟ ହୋଇଥାଏ। ସରକାରୀ ଚାକିରିଆଙ୍କର ଦରମା ନିର୍ଦ୍ଧିଷ୍ଟ ଥାଏ, ଏହି ରୋଜଗାରରେ ମଧ୍ୟ ଯଦି ଦେହି ଅଭିମାନୀ ନ ହେବେ ତେବେ କ୍ଷତି ହୋଇଯିବ। ମାତାମାନେ ତ ବ୍ୟାପାର କରନ୍ତି ନାହିଁ, ତାଙ୍କ ପାଇଁ ତ ଆହୁରି ସହଜ, କନ୍ୟାମାନଙ୍କ ପାଇଁ ମଧ୍ୟ ସହଜ, କାହିଁକି ନା ମାତାମାନଙ୍କୁ ତ ସିଢ଼ି ଓହ୍ଲାଇବାକୁ ପଡ଼ୁଛି। ଯିଏ ଏତେ ପରିଶ୍ରମ କରୁଛନ୍ତି ତାଙ୍କର ସମର୍ପଣ କୁହାଯିବ, କନ୍ୟାମାନେ ତ ବିକାରରେ ହିଁ ଯାଇନାହାନ୍ତି, ପୁଣି ଛାଡ଼ିବେ କ'ଣ? ପୁରୁଷମାନଙ୍କୁ ତ ପରିଶ୍ରମ କରିବାକୁ ପଡ଼ୁଛି, ପରିବାର କୁଟୁମ୍ବ ପାଳନା କରିବାକୁ ପଡ଼ୁଛି, ଯେଉଁ ସିଢ଼ି ଚଢ଼ିଛନ୍ତି ସେଥିରୁ ଓହ୍ଲାଇବାକୁ ପଡ଼ୁଛି। ବାରମ୍ବାର ମାୟା ଚାପୁଡ଼ା ମାରି ତଳେ ପକାଇ ଦେଉଛି। ଏବେ ତୁମେ ବିକି ହୋଇଛ, କୁମାରୀମାନେ ପବିତ୍ର ହିଁ ଥାନ୍ତି, ସବୁଠାରୁ ଅଧିକ ହେଉଛି ପତିଙ୍କ ପ୍ରେମ, ତୁମକୁ ତ ପତିମାନଙ୍କର ପତି ପରମାତ୍ମାଙ୍କୁ ମନେ ପକାଇବାକୁ ହେବ, ତୁମକୁ ତ ପତିମାନଙ୍କର ପତି ପରମାତ୍ମାଙ୍କୁ ମନେ ପକାଇବାକୁ ହେବ, ଅନ୍ୟ ସମସ୍ତଙ୍କୁ ଭୁଲିବାକୁ ହେବ। ମାତା ପିତାଙ୍କର ପିଲାମାନଙ୍କ ପ୍ରତି ମୋହ ରହିଥାଏ, ଶିଶୁ ତ ହେଉଛନ୍ତି ଅଜ୍ଞ, ବିବାହ ପରେ ମୋହ ଆରମ୍ଭ ହୋଇଥାଏ, ପ୍ରଥମେ ସ୍ତ୍ରୀ ପ୍ରିୟ ଲାଗିଥାଏ, ପୁଣି ବିକାରରେ ଯିବା ପାଇଁ ସିଢ଼ି ଆରମ୍ଭ କରିଦେଇଥାନ୍ତି। କୁମାରୀମାନେ ନିର୍ବିକାରୀ, ତେଣୁ ସେମାନଙ୍କର ପୂଜା କରାଯାଇଥାଏ। ତୁମର ନାମ ବିକେ, ତୁମେ ମହିମା ଯୋଗ୍ୟ ହୋଇ ପୁଣି ପୂଜା ଯୋଗ୍ୟ ହେଉଛ। ବାବା ତୁମର ଶିକ୍ଷକ ମଧ୍ୟ ଅଟନ୍ତି, ତେଣୁ ତୁମ ପିଲାମାନଙ୍କର ନିଶା ରହିବା ଉଚିତ ଯେ ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ। ତେବେ ଭଗବାନ ନିଶ୍ଚୟ ଭଗବାନ ଭଗବତୀ ହିଁ କରାଇବେ। କେବଳ ବୁଝାଯାଉଛି ଭଗବାନ ହେଉଛନ୍ତି ଜଣେ, ବାକି ସମସ୍ତେ ଭାଇ ଭାଇ, ଦ୍ୱିତୀୟ କୌଣସି ସମ୍ପର୍କ ନାହିଁ। ପ୍ରଜାପିତା ବ୍ରହ୍ମାଙ୍କ ଠାରୁ ରଚନା ହୋଇ ପୁଣି ବୃଦ୍ଧି ହେଉଛି। ଆତ୍ମାମାନଙ୍କର ବୃଦ୍ଧି ହେଉଛି ବୋଲି କୁହାଯିବ ନାହିଁ, ମନୁଷ୍ୟମାନଙ୍କର ବୃଦ୍ଧି ହେଉଛି। ଆତ୍ମାମାନଙ୍କର ତ ନିର୍ଦ୍ଦିଷ୍ଟ ସଂଖ୍ୟା ଅଛି, ବହୁତ ଆସୁଛନ୍ତି, ସେଠାରେ ଥିବା ପର୍ଯ୍ୟନ୍ତ ଆସିବାକୁ ଲାଗିବେ। ବୃକ୍ଷ ବଢ଼ି ଚାଲିବ, ଏପରି ନୁହେଁ ଯେ ଶୁଖିଯିବ। ଏହାର ତୁଳନା ବରଗଛ ସହିତ କରାଯାଉଛି, ଯାହାର ମୂଳ ନାହିଁ, ବାକି ସାରା ବୃକ୍ଷ ଛିଡ଼ା ହୋଇଛି। ତୁମର ମଧ୍ୟ ଏହିପରି ହେଉଛି, ମୂଳଦୁଆ ନାହିଁ, କେବଳ କିଛି ନା କିଛି ଚିହ୍ନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମନ୍ଦିର ତିଆରି କରୁଛନ୍ତି। ମନୁଷ୍ୟମାନଙ୍କୁ କ'ଣ ଜଣା ଅଛି କି ଯେ ଦେବତାମାନଙ୍କର ରାଜ୍ୟ କେବେ ଥିଲା, ପୁଣି କେଉଁଆଡ଼େ ଗଲା? ଏହି ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ପାଖରେ ରହିଛି। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ପରମାତ୍ମାଙ୍କ ସ୍ୱରୂପ ହେଉଛି ବିନ୍ଦୁ। ଗୀତାରେ ଅଖଣ୍ଡ ଜ୍ୟୋତି ସ୍ୱରୂପ ବୋଲି ଲେଖିଦେଇଛନ୍ତି। ପୂର୍ବରୁ ଭାବନା ଅନୁସାରେ ବହୁତଙ୍କୁ ସାକ୍ଷାତକାର ହେଉଥିଲା, ବହୁତ ଲାଲ ଲାଲ ହୋଇଯାଉଥିଲେ, ବାସ୍ ମୁଁ ସହନ କରିପାରୁ ନାହିଁ। ବାସ୍ତବରେ ତାହା ତ ସାକ୍ଷାତକାର ଥିଲା। ବାବା କହୁଛନ୍ତି ସାକ୍ଷାତକାର ଦ୍ୱାରା କୌଣସି କଲ୍ୟାଣ ହେବ ନାହିଁ। ଏଠାରେ ତ ମୁଖ୍ୟ ହେଉଛି ୟାଦର ଯାତ୍ରା, ଯେପରି ପାରଦ ଖସି ଚାଲିଥାଏ ନା, ସେହିପରି ବାବାଙ୍କର ସ୍ମୃତି ମଧ୍ୟ ଘଡ଼ି ଘଡ଼ି ଖସି ଯାଉଛି। କେତେ ଇଚ୍ଛା କରୁଛନ୍ତି ବାବାଙ୍କୁ ସ୍ମରଣ କରିବୁ, ପୁଣି ଅନ୍ୟ ସବୁ ଖିଆଲ ଆସିଯାଉଛି। ଏଥିରେ ହିଁ ତୁମର ରେସ୍ ବା ପ୍ରତିଯୋଗିତା ହେଉଛି, ଏପରି ନୁହେଁ ଯେ ତୁରନ୍ତ ପାପ କଟିଯିବ, ଏଥିପାଇଁ ସମୟ ଲାଗିବ। କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ହିଁ ରହିବ ନାହିଁ, କିନ୍ତୁ ବର୍ତ୍ତମାନ କେହି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବେ ନାହିଁ, ପୁଣି ତାଙ୍କୁ ସତ୍ୟଯୋଗୀ ଶରୀର ଆବଶ୍ୟକ। ତେଣୁ ଏବେ ତୁମେ ପିଲାମାନଙ୍କୁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ନିଜକୁ ଦେଖ, ମୋ ଦ୍ୱାରା କୌଣସି ଖରାପ କାମ ହେଉନାହିଁ ତ? ନିଜର ଚାର୍ଟ ନିଶ୍ଚୟ ରଖିବାକୁ ପଡ଼ିବ। ଏହିପରି ବ୍ୟାପାରୀ ତୁରନ୍ତ ସାହୁକାର ହୋଇପାରିବେ। ବାବାଙ୍କ ପାଖରେ ଯେଉଁ ଜ୍ଞାନ ରହିଛି ତାହା ଦେଉଛନ୍ତି। ବାବା କହୁଛନ୍ତି ମୋ ଆତ୍ମାରେ ଏହି ଜ୍ଞାନ ନିର୍ଧାର୍ଯ୍ୟ ହୋଇ ରହିଛି। ଅବିକଳ ତାହା ହିଁ କହିବି ଯେଉଁ ଜ୍ଞାନ କଳ୍ପ ପୂର୍ବେ ଦେଇଥିଲି, ପିଲାମାନଙ୍କୁ ହିଁ ବୁଝାଇବି, ଅନ୍ୟମାନେ କ'ଣ ଜାଣିବେ? ତୁମେ ଏହି ସୃଷ୍ଟିଚକ୍ରକୁ ଜାଣିଛ, ଏଥିରେ ସବୁ ଅଭିନେତାଙ୍କର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଅଦଳ ବଦଳ ହୋଇପାରିବ ନାହିଁ, ନା କେହି ମୁକ୍ତ ହୋଇପାରିବେ। ହଁ, ବାକି ସମୟ ମୁକ୍ତି ମିଳୁଛି। ତୁମେ ତ ହେଉଛ ଅଲରାଉଣ୍ଡର, 84 ଜନ୍ମ ନେଉଛ, ବାକି ସମସ୍ତେ ନିଜ ଘରେ ରହିବେ, ପରେ ଆସିବେ। ମୋକ୍ଷ ଚାହୁଁଥିବା ଆତ୍ମା ଏଠାକୁ ଆସିବେ ନାହିଁ, ସେମାନେ ପୁଣି ଶେଷରେ ଚାଲିଯିବେ। ଜ୍ଞାନ କେବେ ହେଲେ ଶୁଣିବେ ନାହିଁ, ମଶା ସଦୃଶ ଆସିବେ ଏବଂ ଯିବେ। ତୁମେ ତ ଡ୍ରାମା ଅନୁସାରେ ପାଠ ପଢ଼ୁଛ, ଜାଣିଛ ବାବା 5000 ବର୍ଷ ପୂର୍ବେ ମଧ୍ୟ ଏହିପରି ରାଜଯୋଗ ଶିଖାଇଥିଲେ। ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଉଛ ଯେ ଶିବ ବାବା ଏପରି କହୁଛନ୍ତି। ବର୍ତ୍ତମାନ ତୁମେ ଜାଣୁଛ ଯେ ଆମେ ତେ ଉଚ୍ଚ ଥିଲୁ, ଏବେ କେତେ ନୀଚ ହୋଇଯାଇଛୁ, ପୁନର୍ବାର ବାବା ଉଚ୍ଚ କରାଉଛନ୍ତି। ତେଣୁ ସେହିପରି ପୁରୁଷାର୍ଥ କରିବା ଦରକାର ନା? ତୁମେ ଏଠାକୁ ରିଫ୍ରେଶ ବା ସତେଜ ହେବାକୁ ଆସିଛ, ଏହାର ନାମ ହିଁ ମଧୁବନ ରଖାଯାଇଛି। ତୁମର କଲିକତା ଅଥବା ବମ୍ବେରେ କ'ଣ ମୁରଲୀ ଚଲାଉଛନ୍ତି କି? ମଧୁବନରେ ହିଁ ମୁରଲୀ ବାଜିଥାଏ। ମୁରଲୀ ଶୁଣି ରିଫ୍ରେଶ ହେବା ପାଇଁ ବାବାଙ୍କ ପାଖକୁ ଆସିବାକୁ ପଡ଼ିବ। ଦିନକୁ ଦିନ ନୂଆ ନୂଆ ପଏଣ୍ଟସ୍ ବାହାରୁଛି, ସମ୍ମୁଖରେ ଶୁଣିବା ଦ୍ୱାରା ଅନୁଭବ କରୁଛ, ବହୁତ ଫରକ ରହୁଛି, ଆଗକୁ ଗଲେ ବହୁତ ପାର୍ଟ ଦେଖିବ। ବାବା ପ୍ରଥମରୁ ସବୁ ଶୁଣାଇଦେଲେ ମଜା ଚାଲିଯିବ, ତେଣୁ ଧୀରେ ଧୀରେ ଜ୍ଞାନ ପ୍ରକାଶିତ ବା ଇମର୍ଜ ହେବ। ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହିତ ସମାନ ହୋଇପାରିବ ନାହିଁ। ବାବା ଆତ୍ମାର ସେବା କରିବା ପାଇଁ ଆସିଛନ୍ତି, ତେଣୁ ପିଲାମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ଆତ୍ମାର ସେବା କରିବା। ଅତିକମ୍ରେ ଏହି କଥା ତ କୁହ, ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ। ପବିତ୍ରତାରେ ହିଁ ଫେଲ୍ ହେଉଛନ୍ତି, କାହିଁକି ନା ବାବାଙ୍କୁ ମନେ ପକାଉ ନାହାନ୍ତି। ତେଣୁ ପିଲାମାନେ ବହୁତ ଖୁସି ହେବା ଦରକାର। ଆମେ ବେହଦ ବାବାଙ୍କ ସମ୍ମୁଖରେ ବସିଛୁ, ଯାହାଙ୍କୁ କେହି ମଧ୍ୟ ଜାଣିନାହାନ୍ତି। ସେହି ଶିବ ବାବା ହିଁ ହେଉଛନ୍ତି ଜ୍ଞାନର ସାଗର। ଦେହଧାରୀମାନଙ୍କ ଠାରୁ ବୁଦ୍ଧିଯୋଗ ବାହାର କରିଦେବା ଉଚିତ, ଏହା ଶିବ ବାବାଙ୍କର ରଥ ଅଟେ। ଏହାଙ୍କର ରିଗାର୍ଡ ବା ସମ୍ମାନ ନ ରଖିଲେ ଧର୍ମରାଜଙ୍କ ଦ୍ୱାରା ବହୁତ ମାଡ଼ ଖାଇବାକୁ ପଡ଼ିବ। ବଡ଼ମାନଙ୍କର ସମ୍ମାନ ତ ରଖିବାକୁ ପଡ଼ିବ ନା, ଆଦିଦେବଙ୍କର କେତେ ରିଗାର୍ଡ ରଖୁଛନ୍ତି, ଜଡ଼ ଚିତ୍ରର ଏତେ ରିଗାର୍ଡ ରହିଛି, ତେଣୁ ଚୈତନ୍ୟଙ୍କର କେତେ ରଖିବା ଦରକାର। ଆଚ୍ଛା, ମିଠା ମିଠା ଶିକିଲ ଦିଏ ସନ୍ତାନମାନଙ୍କ ପ୍ରତି, ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ, ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ ପିତା ବାପ ଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଭିତରେ ଭିତରେ ନିଜକୁ ଯାଞ୍ଚ କରି ଦୈବୀ ଗୁଣ ଧାରଣ କରିବାକୁ ହେବ। ଖରାପ ଅଭ୍ୟାସକୁ ତ୍ୟାଗ କରିବାକୁ ହେବ, ପ୍ରତିଜ୍ଞା କରିବାକୁ ହେବ, ବାବା ମୁଁ କେବେ ବି ଖରାପ କାମ କରିବି ନାହିଁ। ଦୁଇ ନମ୍ବର, କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ୟାଦର ରେସ୍ କରିବାକୁ ହେବ। କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ୟାଦର ରେସ୍ କରିବାକୁ ହେବ, ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ, ବଡ଼ମାନଙ୍କର ସମ୍ମାନ ରଖିବାକୁ ହେବ। ବରଦାନ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାର ଶିକ୍ଷା ଦ୍ୱାରା ମୁସ୍କିଲକୁ ସହଜ କରୁଥିବା ତୀବ୍ର ପୁରୁଷାର୍ଥୀ ହୁଅ। ମୁସ୍କିଲକୁ ସହଜ କରିବା ପାଇଁ ବା ଶେଷ ସମୟରେ ପୁରୁଷାର୍ଥରେ ସଫଳତା ପ୍ରାପ୍ତ କରିବାର ପ୍ରଥମ ପାଠ ହେଲା ଫଲୋ ଫାଦର। ଏହି ପ୍ରଥମ ପାଠ ହିଁ ଅନ୍ତିମ ସ୍ଥିତିକୁ ନିକଟକୁ ଆଣିବ। ଏହି ପାଠ ଦ୍ୱାରା ଅଭୁଲ ଅର୍ଥାତ୍ ଭୁଲୁ ନଥିବା, ଏକରସ ଅର୍ଥାତ୍ ସ୍ଥିର ଏବଂ ତୀବ୍ର ପୁରୁଷାର୍ଥୀ ହୋଇଯିବ, କାହିଁକି ନା କୌଣସି ବି କଥା ସେତେବେଳେ କଷ୍ଟକର ଅନୁଭବ ହୋଇଥାଏ ଯେତେବେଳେ ଅନୁକରଣ କରିବା ପରିବର୍ତ୍ତେ ନିଜର ବୁଦ୍ଧି ଖର୍ଚ୍ଚ କରିଥାଉ। ଏହାଦ୍ୱାରା ନିଜର ହିଁ ସଂକଳ୍ପର ଜାଲରେ ଛନ୍ଦି ହୋଇଯାଅ, ଯେଉଁଥିରୁ ବାହାରିବା ପାଇଁ ସମୟ ମଧ୍ୟ ଲାଗିଥାଏ ଏବଂ ଶକ୍ତି ମଧ୍ୟ ଲାଗିଥାଏ। ଯଦି କେବଳ ନିଜର ପିତାଙ୍କୁ ଅନୁକରଣ କରି ଚାଲିବ, ତେବେ ସମୟ ଏବଂ ଶକ୍ତି ଦୁଇଟି ଯାକର ରକ୍ଷା ହୋଇଯିବ ଏବଂ ଜମା ହୋଇଯିବ। ସ୍ଲୋଗାନ, ସତ୍ୟତା ଏବଂ ସ୍ୱଚ୍ଛତାକୁ ଧାରଣ କରିବା ପାଇଁ ନିଜର ସ୍ୱଭାବକୁ ସରଳ କର। ସତ୍ୟତା ଏବଂ ସ୍ୱଚ୍ଛତାକୁ ଧାରଣ କରିବା ପାଇଁ ନିଜର ସ୍ୱଭାବକୁ ସରଳ କର। ଅବ୍ୟକ୍ତ ଇଶାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରଯୋଗ କର। ଯେତେ ନିଜକୁ ମାନସିକ ସେବାରେ ବ୍ୟସ୍ତ ରଖିବ, ସେତେ ସହଜରେ ମାୟାଜିତ ହୋଇଯିବ। କେବଳ ନିଜ ପାଇଁ ଭାବୁକ ହୁଅ ନାହିଁ, କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ନିଜର ଶୁଭ ଭାବନା ଏବଂ ଶୁଭ କାମନା ଦ୍ୱାରା ପରିବର୍ତ୍ତନ କରିବାର ସେବା କର। ଭାବନା ଏବଂ ଜ୍ଞାନ, ସ୍ନେହ ଏବଂ ଯୋଗ ଉଭୟର ସନ୍ତୁଳନ ରହିବା ଦରକାର। କଲ୍ୟାଣକାରୀ ତ ହୋଇଯାଇଛ, ଏବେ ବେହଦ ବିଶ୍ୱ କଲ୍ୟାଣକାରୀ ହୁଅ। ଓମ୍ ଶାନ୍ତି।